ମୁଁ ଅବ୍ରାହମଙ୍କ ବିଷୟ କହିବି। ସେ ଈଶ୍ୱରଙ୍କୁ ବିଶ୍ୱାସ କରି ବାଧ୍ୟ ହେଲେ, ତେଣୁ ତାଙ୍କ ଦ୍ୱାରା ଅନେକ ଆଶୀର୍ବାଦ ପାଇଲେ। ନିର୍ଦ୍ଦେଶ କ୍ରମେ ପରବର୍ତ୍ତୀ ଛବିକୁ ଦେଖନ୍ତୁ, ଛବି ତେର। ଅନନ୍ତର ପରମେଶ୍ୱର ଅବ୍ରାହମଙ୍କୁ କହିଲେ, ଆପଣା ଦେଶ ଓ ପିତୃଗୃହ ଛାଡ଼ି ଆମ୍ଭେ ଯେଉଁ ଦେଶ ଦେଖାଇବା ସେଠାକୁ ଯାଅ। ମୁଁ ତୁମ୍ଭକୁ ମହାଗୋଷ୍ଠୀ କରେଇବି। ତୁମ୍ଭ ଦ୍ୱାରା ଈଶ୍ୱର ପୃଥିବୀସ୍ଥ ସମସ୍ତ ଲୋକମାନଙ୍କୁ ଆଶୀର୍ବାଦ କରିବେ। ଈଶ୍ୱରଙ୍କ ପ୍ରତିଜ୍ଞା ବିଶ୍ୱାସ କରି ସେ ତାହା କଲେ। ସେ ନିଜର ସ୍ତ୍ରୀ, ଦାସଗଣ ଓ ଆପଣା ସମ୍ପତ୍ତି ଘେନି ଚାଲିଗଲେ। କିଣାନ୍ ଦେଶ ନ ପହଞ୍ଚିବା ପର୍ଯ୍ୟନ୍ତ ଅନେକ ଦିନ ସେ ଭ୍ରମଣ କଲେ। ଈଶ୍ୱର ସେଠାରେ ତାଙ୍କୁ କହିଲେ, ଏହି ଦେଶ ତୁମ୍ଭର ବଂଶକୁ ଦେବା।